हेतु अनंतरे जे कहंती सुण पाणी सुण तो समने हे मंतर दुलणी सुमंत्र जे पथरु मेलाणी होई गला पांच दिने अयोध्या रे प्रवेश सुमंत्र जणांती बने छाड़ी ओई जे श्री राम लक्ष्मण जनकर झियंक सहिते तीन जण एहा सुनी दशरथ होइले विकल बेनी नयन अयोध्या नगर ରାଜାର ବିୟୋଗ ଦେଖି ପାତ୍ର ମନ୍ତ୍ରୀ ମାନେ କେହୁ ହୋଇବ ରାଜନ ବିଚାରନ୍ତି ମନେ। ଶ୍ରୀରାମ ଲକ୍ଷ୍ମଣ ସୀତା ବନବାସ ଗଲେ ଭରତ ଶତ୍ରୁଘ୍ନ ଅଜା ଘରରେ ରହିଲେ। ବଶିଷ୍ଠ ବିଚାର କଲେ ନିଜ ମନେ ମନ ଭରତଙ୍କୁ ଆଣି ନଦ୍ରେ କରିବା ରାଜନ। ଏତେ ପାଞ୍ଚି ଲେଖା ଲେଖି ଦୂତ ବରଗିଲେ ଭରତ ଶତ୍ରୁଘ୍ନ ଘେନି ଆସ ଯେ ବୋଇଲେ। ଆମ୍ଭ ନାମ ଧରିଣ କହିବୁ ଅମଙ୍ଗଳ ନ କହିଣ ଘେନି ତୁ ଆସିବୁ। ତାହା ଶୁଣି ଅଶ୍ୱ ଚଢ଼ି ଦୂତ ତହୁଁ ଗଲେ ଅଳପ ଦିନରେ ଯାଇ ପ୍ରବେଶ ହୋଇଲେ। ସେହିଦିନ ଭରତ ଯେ ସ୍ୱପ୍ନ ଦେଖିଲେ ଅମଙ୍ଗଳ ଦେଖି ବୀର ବିରସ ହୋଇଲେ। ଏଥୁଅନ୍ତେ ଦୂତ ନେଇ ଲେଖା ସମର୍ପିଲେ ଅଯୋଧ୍ୟାକୁ ଯିବ ଦେବ ବୋଲି।